ସତ କଥା କହି ମୋର ଏଟା ଦୋଷ ନାହିଁ, ସବୁଦିନେ ମୁଁ ଆଗେ ଆସେ ନାହିଁ, ଆଜି ସିନା ଟିକିଏ ଡେରି ହେଲା।
ହଉ ଏତେବେଳେ ଯାଏ କଣ କରିଥିଲ କି?
ମାଆଙ୍କ ପାଖରେ ଥିଲି।
ମାଆଙ୍କର କଣ ହୋଇଛି କି?
ମାଆଙ୍କର କିଛି ହୋଇନାହିଁ ଯେ, ମୋର ବିବାହର କଥା ହେଉଥିଲା।
ସତ କହିବାଟା ତ ତମ ମନରେ ଟିକେ ଆନନ୍ଦ ହେଉ ନାହିଁ?
ସଙ୍ଗାତ ଆଜିକାଲି ଆନନ୍ଦର ସହିତ ଆସୁଛି,
ବୁଢ଼ୀ ମରୁ ନାହୁଁ। ସ୍ୱୟଂ ନାରାୟଣ ଆସିବେ ତେବେ ମୁଁ କାଲି ଯେଉଁ ସ୍ୱପ୍ନ ଦେଖିଲି ତା କଣ ସତ?
ସ୍ୱପ୍ନ ଦେଖିଲି ସଖି,
କାଲି ଦେଖିଲି ମଧୁର ଚାଲିଛି, କାଲି ଦେଖିଲି ମଧୁର ଚାଲିଛି, କାଲି।